श्रीमद्भागवतम दशम स्कंद 45 अध्याय श्लोक 45 श्री भगवान उवाच हिंदी बैठा गुरुपुत्रमिहानीत निजकर्मा निबंधन आनयस्व महाराज मच्छासन पुरस्कृत भाव आमर गत काली भगवान पहुँची गल संजीवनीपुरी संजीवनीपुरी पंचजन शंख नाद कले जो पंचजन शंख नाद शुणी जिते सब थे पापी मैंने से सब सांगे सांगे वैकुंठ धाम को चलीगले पंचजन नाद शंखनाद शुणिकी तेणु ए पापी व्यक्ति कहले साधारण आम भावचे असुंदर होते कि भल देखा जाए यह जिनस किमी ना बाहर को बहुत सुंदर देखा जाती भितरटा कौन रही देखा पड़ो सीटा हूँ मुख्य जिनस जमी आम कह आमर जो तथाकथित बहुत आडभांस हस्पिटाल सब रही आडभांस हस्पिटाल तेणु सेठी हस्पिटाल जो सब रोगी आसने बहुत कॉस्टली हस्पिटाल होते किंतु से सब पापी व्यक्ति आम चिंता करना ये बहुत उन्नत स्तर से सब बहुत बहुत धनी व्यक्ति ये सब रही सब किंतु पापकर्म प्रतिक्रिया अनुसार से सब विभिन्न प्रकार रोग भोग कर तेणु जहाँ भी हो नर्क भाव सब थे आज तर कौन सौभाग्यवशत आम भाव आम कह सौभाग्य होती साधु कृपा ये जो साधु कृपा कले जो संदीपनी संदीपनी कहले मोर पुत्र को आण बोली सी गोटे कृपा हो गला नर्कवासी मान भगवान जा पहुँचिक शख फुंकी शखनाद शुणी से सब भगवत धाम को चलले वैकुंठ लोक को चलले तेणु तर के भाग्य नर्क से रही नर्क बहुत वर्ष से जंत्रणा भोग करते कर्मफल अनुसार जंत्रणा भोग करते किंतु आज से जनकर जनक सब आज उद्धार हो गले गुरुपुत्र उद्धार हे गुरुपुत्र उद्धार हाँ पूर्व एम सब उद्धार हो गले देखु केते सौभाग्य तेणु से भाव प्रभुपाद महाराज कहती जो भाव ध्रुव महाराज सी वैकुंठ धाम को गले माँ को मध्य नहीं गले वैकुंठ धाम को तेणु प्रभुपाद महाराज से प्रसंग जदि मोर जने शुद्ध मोर जने शिष्य जने ये भाव उद्धार पाई भगवत धाम को चल जा द्वारा मुझे उद्धार पाई ये भाव प्रभुपाद महाराज कहते तेणु आम निजर सामर्थ्य नमर निजर सामर्थ्य नघरे योगदान करे इस्कन इंटरनेशनल सोसाइटी फॉर कृष्ण कॉन्शियसनेस संघरे योगदान करे तेणु अन्य माने जे बहुत उन्नत भक्त अच्छा संघ आम लाभ करे कृपा आम उद्धार पाई आमर जदि कौन योग्यता ना तेणु शुद्ध भक्त कृपा तर संग लाभ करने द्वारा आम उद्धार पाई तेणु जहाँ भी हो भगवान बर्तमान कौन जमराज कौन भगवान जो शखनाद करदे जमराज आसी उभा हो गले गत काली आम आलोचना करुले जमराज जापारे भगवान स्वयं आसली से ही शखनाद कर पंचजन शख तेणु सेठी जो आसी भगवान को पूजा करी पूजा करी तंगु सब स्तुति करी बचन पचारे आम कौन आप कौन सेवा करी तेणु भगवान बर्तमान कहते कथा गुरुपुत्र मिहानीत निज कर्म निबंधनम आनयसु महाराज मच्छासन पुरस्कृत भगवान कर निर्देश भगवान कहते भगवान जमराज कहते कहते हे महाराज जमराज कहते हे महाराज जन महाजन से जमराज महाजन षष्ठ स्कंद तृतीय अध्याय से कही जमराज दूत मान कही एम सब महाजन वयं शब्द व्यवहार कर द्वादशी भी जानी मुझ महाजन रही भितर मुझे निजी बहुवचन कौन वयम तेणु से महाजन को सी कौन भगवान कहते भगवदगीतार भगवान कहले जम संयमताम अहम दमनकारी मान भितर मुझे जम तेणु जमराज हूँ भगवान जन विभूति से जन महाजन भगवान जन विभूति आहरी सब रही ये जो जमराज अच्छा से प्रकृत जमराज जे थे सी बर्तमान आठिक लीला कर जमराज से जमराज ये घटना टे जानी तो ना ना कह पड़ो ये जमराज जे थे मांडव मुनि कथा प्रसंग आसब जमराज जमराज से जन महाजन तेणु से किंतु महाजन से खाली पाप पुण्य विचार रही थे जो मैंने साधु जो मैंने भक्त से मैंने पाप पुण्य ऊर्धरे से मैंने पाप पुण्य ऊर्धरे किंतु से भगवान व्यवस्था से पाप पुण्य विचार करा पड़ा ये पाप कला ये फल पाइब ये दंड भोग कर पुण्य कला ये सब सुजोग दिजाव यही भाव कथा रही नृग महाराज थे जड़े नृग महाराज एक वंश आसग नृग ये पुण्य कर हिसाब ना कि भूल रे गोटे अजाणत गोटे पाप हो जाता भूल रे कौन से पाप हो जाता गोदान जो करुले गोटे गाभीटे चली जाता जन को दि जाता से भूल पलै आसिक गोष्ठ में मिशि जाता राजा गोष्ठ में द्वितीय भार देदे से गोटे भूल हो गला से गोटे पाप हो गला तेणु ये घटना तो बहुत अच्छी से कथा भर झगड़ा है सब कथा सब रही जिते से ब्राह्मण को कहगला तुम्हें ये बदल में ये गाई बदल में शहे गाई नि हजार गाई भी नि कि असुविधा नहीं ना ना मत जो गाभी दिया से आउ अग गाभी मुझे कहीं देवी आम जब जा हाँ ठीक अच्छे शहे घर गाभी दे कौन अच्छी किसी असुविधा ना आपको दिंतु तेल आम कही था दिंतु राजा आमको दिंतु शहे गाभी किंतु सी ब्राह्मण देखु गोटे गाभी बदल तुमको कह नि हजार गाभी नि ना आम जो गाभी दिखाई से गाभी आम नबू ना तुम कहीं भूल कर ब्राह्मण किभली बेचार ये भगवान का लीलार ये सब हूँ सब भगवान लीलापाई ना जल्दी जदि क्राह्मण जदि कह गोटे गाभी बदल में शहे गाभी दस टी गाभी कहला तो सी तो राजी हो शहे क्या कौन कह किंतु ये गोटे आम शिक्षा ये सब लीला मध्यम बहुत शिक्षा रही आमपाई शिक्षा सब रही यू जो रही भगवान धन अपहरण कले ब्राह्मण धन अपहरण कले कौन फल हम से देखे ना भगवान निज जन मध्यम देखे तेणु तर जो विचार चलता जमराज विचार करुले देखिले तो सब खाली पुण्य ही पुण्य अनेक खाली से मैंने पुण्य उपभोग करेंगे पाप गोटे रही मात्र कि नुह सी कि नुह से आडजस्ट हम ना प्लस माइनस कैनसल हम ना से सब भोगिया पड़ो पाप पापकर्म फल भोग पुण्यकर्म फल भोग आम कह ना सार आमर पुण्य जो रही पाप जो अच्छी माइनस कर दे खाली पुण्यटा दिंतु ना ना से भी देपर ना तुम कह कौन नब ताकि चयस दिगला जमराज चयस दे समस्त को सी चयस दिजा ना ଯମରାଜ ଚଏସ୍ ଦେଲେ କହିଲେ ତୁମର ବହୁତ ପୁଣ୍ୟ ରହିଛି କିନ୍ତୁ ଗୋଟିଏ ପାପ ଏଇ ଯେଉଁ ଗାଭୀଟା ଏପଟେ ବଦଳିଗଲା ସେଇଟା ଗୋଟେ ଗୋଟିଏ ପାପ ହୋଇଗଲା ତୁମେ କ'ଣ ଚାହୁଁଛ ପାପକର୍ମର ଫଳ ଭୋଗିବ ନା ପୁଣ୍ୟକର୍ମର ଫଳ ଭୋଗିବ ଆମେ ହେଇଥିଲେ କହିଥାନ୍ତେ ହଁ ଆମେ ପୁଣ୍ୟକର୍ମ ଆଗ ଭୋଗିଦେବା ତା ପାପକର୍ମ କଥା ଦେଖାଯିବ କ'ଣ ହେଉଛି ସେ ଚିନ୍ତା କଲେ ପୁଣ୍ୟକର୍ମର ଫଳ ଯଦି ଆମେ ଭୋଗ କରିବୁ ସବୁବେଳେ ଚିନ୍ତା ରହିବ କେତେବେଳେ ମୁଁ ସେ ପାପକର୍ମର ଫଳ ମୋତେ ମିଳିବ ତେଣୁ ଆଗ ମୁଁ ପାପକର୍ମର ଫଳ ନେଇଯିବି କହିକିରି କହିଦେଲେ ପ୍ରଭୁ ମୋତେ ପାପକର୍ମର ଫଳ ଆଗ ଦିଅନ୍ତୁ ତେଣୁ ସାଙ୍ଗେ ସାଙ୍ଗେ ସିଏ ଆସି ପହଞ୍ଚିଗଲେ ଗୋଟେ ଏଣ୍ଡୁଅ ହିସାବରେ ଆସି ପହଞ୍ଚିଗଲେ ବ୍ରଜରା ଭଗବାନ ବ୍ରଜଧାମରେ ଆସି ପହଞ୍ଚିଗଲେ ସିଏ ତେଣୁ ଭଗବାନ କୃଷ୍ଣଙ୍କର ଯେତେବେଳେ ଲୀଳା ଚାଲିଥିଲା ତାଙ୍କର ପୁତ୍ରମାନଙ୍କୁ ଧରି ଭଗବାନ ପିକନିକ୍ କରୁଥିଲେ ସେଇଠି ତାଙ୍କର ପିଲାମାନେ ଯାଇ ଦେଖିଲେ ଗୋଟେ ଦେଖିଲେ ଏଇ କୂଅରେ ଗୋଟେ ପଡ଼ିଛି ଏଣ୍ଡୁଅଟେ ତେଣୁ ସମସ୍ତେ ଚାହିଁଲେ ଉଦ୍ଧାର କରିବା ପାଇଁ କେହି ଉଦ୍ଧାର କରିପାରିଲେ ନାହିଁ କିନ୍ତୁ ଭଗବାନ ଆସିଲେ ବାମ ହାତକୁ ବଢ଼େଇ ଦେଲେ ବାମ ହାତକୁ ବଢ଼େଇ ଦେଲା ବେଳେ ସେ ଏଣ୍ଡୁଅ କେବଳ ଉଦ୍ଧାର ପାଇଲା ତା ନୁହଁ ସେ ଦିବ୍ୟ ଶରୀର ପ୍ରାପ୍ତ ହେଲା ଏହି ପ୍ରସଙ୍ଗରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ଯମରାଜଙ୍କର ବିଚାର ପାପ ପୁଣ୍ୟ ପାପ ପୁଣ୍ୟ ପାପ ପୁଣ୍ୟ କିନ୍ତୁ ଭକ୍ତିଟା ହେଉଛି ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଶୁଭାଶୁଭ ଫଳେଇ ରେବ ମୁଖ୍ୟ ସେ କର୍ମ ବନ୍ଧନ ହେଇ ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମାମ ଉପାସ୍ୟସୀ ଶୁଭାଶୁଭ ଫଳ ଇଏ ହେଉଛି ଭକ୍ତିରେ ଏସବୁ ନାହିଁ ଭକ୍ତି ହେଉଛି ଆର ଉର୍ଦ୍ଧ୍ୱରେ ତେଣୁ ଯିଏ ଭକ୍ତ ସେ ଚାହିଁବେ ସବୁବେଳେ କି ପାପ ପୁଣ୍ୟ ଖାଲି ବିଚାର କରାଯିବ ହରେ କୃଷ୍ଣ 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 ହରେ 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 ରାମ 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 ସେ ଚାହୁଁଥିଲେ ଏମିତି ଆପଣମାନେ ସବୁ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ବର୍ତ୍ତମାନ ଭଗବାନଙ୍କ ଲୀଳାରେ ଆପଣ ସାମିଲ ହେଇଛନ୍ତି ଭଗବାନଙ୍କର ସେବା କରୁଛନ୍ତି ଭଗବାନ କଥା ଶୁଣୁଛନ୍ତି ଭଗବାନ ପ୍ରସାଦ ପାଉଛନ୍ତି ଏହିଭଳି ଭାବରେ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଆପଣ ପଳେଇ ଯାଇଛନ୍ତି ତେଣୁ ସେ ଯମରାଜ ସେ ସ୍ୱୟଂ ଭଗବାନ ମହାଜନ ସେ ଚାହୁଁଥିଲେ ପାପ ପୁଣ୍ୟରୁ ଉର୍ଦ୍ଧ୍ୱକୁ ଯାଇକରି ଭଗବାନଙ୍କ ଲୀଳାରେ ସାମିଲ ହେବେ ତେଣୁ ଭଗବାନ ତାଙ୍କ ପାଇଁ ବ୍ୟବସ୍ଥା କରିଦେଲେ ମାଣ୍ଡବ ମୁନିଙ୍କ ଦ୍ୱାରା ଅଭିଶାପ ଦେଇଦେଲେ ମାଣ୍ଡବ ମୁନି ଅଭିଶାପ ଦେଇଦେଲେ କାହିଁକି ନା ମାଣ୍ଡବ ମୁନି ଏବେ ତ ବହୁତ ବଡ଼ ପ୍ରସଙ୍ଗ ଅଛି ଖାଲି ଏଇ କଥାଟି କହିଲେ ସମୟ ସରିଯିବ ଆଉ କିଛି କଥା କହିହେବ ନାହିଁ କିନ୍ତୁ ଆମେ ସଂକ୍ଷେପରେ କହିବା ଯେ ମାଣ୍ଡବ ମୁନି ଗୋଟେ ଥର ତାଙ୍କ ରାଜ୍ୟରେ ଚୋରମାନେ ଆସି ରାଜାଙ୍କର ଧନ ଚୋରି କରି ନେଇଗଲେ ତେଣୁ ସୈନ୍ୟମାନେ ଯାଇ ଗୋଡ଼େଇଲେ ତାଙ୍କର ସେ ଚୋରମାନଙ୍କ ପଛରେ ଯାଇକି ପହଞ୍ଚି ସେ ଚୋରମାନେ ଏଇ ମାଣ୍ଡବ ମୁନିଙ୍କ ଆଶ୍ରମରେ ଲୁଚିଗଲେ ତେଣୁ ଚୋରମାନେ ଭାବିଲେ ଏ ମାଣ୍ଡବ ମୁନି ହେଉଛନ୍ତି ଚୋର ସର୍ଦ୍ଦାର ଏଇ ତାଙ୍କୁ ନେଇ ଶୁଳିରେ ବସେଇଦେଲେ ବହୁତ ବଡ଼ କଥା ସବୁ ରହିଛି ତେଣୁ ଯାହା ବି ହେଉ ରାଜା ଯେତେବେଳେ ଜାଣିଲେ ଜଣେ ନିର୍ଦ୍ଦୋଷ ଇଏ ହେଇଯାଇଛି ଏଭଳି ଭାବରେ ତାଙ୍କୁ ଦଣ୍ଡ ଦିଆଯାଇଛି ତେଣୁ ସିଏ ଆସି କ୍ଷମା ପ୍ରାର୍ଥନା କଲେ ତାପରେ ଇଏ ମାଣ୍ଡବ ମୁନି ଯାଇ ପହଞ୍ଚିଗଲେ ଯମରାଜ ପାଖରେ ପହଞ୍ଚିଗଲେ ଆସି ପଚାରିଲେ ମୋର କ'ଣ ଦୋଷ ଥିଲା ମୋତେ ଏ ଭୁଲି ଦଣ୍ଡ ଭୋଗ କଲି କ'ଣ କାରଣ କ'ଣ ଥିଲା ଯମରାଜ ପଚାରିଲେ ଚିତ୍ରଗୁପ୍ତଙ୍କୁ କ'ଣ ହେଇଛି ଅସୁବିଧା କିଛି ଭୁଲଭାଲ ହେଲା କି ନା ନାହିଁ ସାର୍ ସେ ପିଲାଦିନେ ଗୋଟେ କଙ୍କିକୁ ତା'ର ପଛପଟେ ଗୋଟେ କଣ୍ଟକୁ ବିଦ୍ଧ କରିଦେଇଥିଲେ ତେଣୁ ତାଙ୍କୁ ସେଇ ଦଣ୍ଡ ଦିଆଯାଇଛି ତେଣୁ ସେ ମାଣ୍ଡବ ମୁନି କହିଲେ ଛୋଟ ପିଲାଦିନେ ମୁଁ ଯାହା କରିଥିଲି ସେଥିପାଇଁ ମୋତେ ଏଭଳି ଦଣ୍ଡ ଦେବାକୁ ତୁମେ ଦେଲ ତୁମେ ଶୂଦ୍ର ହେଇଯା କହିକିରି ଯେତେବେଳେ କହିଦେଲେ ତେଣୁ ସିଏ ଏଇଟା ଗୋଟେ କ'ଣ ତାଙ୍କୁ ଗୋଟେ ଅଭିଶାପ ମାଧ୍ୟମରେ ଗୋଟେ କ'ଣ ଏଇଟା ଗୋଟେ କ'ଣ ସେଇଟା ଅଭିଶାପ ମାଧ୍ୟମରେ ଗୋଟେ ବ୍ଲେସିଂ ଇନ୍ ଡିସ୍ଗାଇଜ୍ ଏଇଟା ଗୋଟେ ତାଙ୍କ ପାଇଁ ଆଶୀର୍ବାଦ ହୋଇଗଲା ତେଣୁ ସିଏ ଭଗବାନଙ୍କ ଲୀଳାରେ ସାମିଲ ହେଲେ ଭଗବାନଙ୍କ ଲୀଳାରେ 100 ବର୍ଷ କାଳ ସେ ସାମିଲ ହେବେ ସେହି ସମୟରେ ଘଟଣା ହେଇଛି କାରଣ ଭଗବାନଙ୍କ ଲୀଳାରେ ସେମାନେ ବିଦୁର ହେଇକରି ଆସିଲେ ସେ ଯମରାଜ ତେଣୁ ସେ ଯମରାଜଙ୍କ ଦାୟିତ୍ୱରେ କିଏ ଥିଲେ ପିତୃମାନଙ୍କର ଯିଏ मुख्य पितृनाम अर्जमान चाष्मी से अर्जमान थे जमराज से समय से समय थे तेणु से आसी पचारे प्रभु कौन मु भगवान कौशन गुरुपुत्रम यहाँ नीतम आमर गुरु संदीपनी पुत्र को यह एटिक आण गुरुपुत्रम यहाँ नीतम निज कर्म निबंधनम कहले भगवान कहते महाराज ए जमराज मत शासनम पुरस्कृत कहले मत आज्ञानुवर्ती संतं मोर आज्ञा अनुसार निज कर्म निबंधनम निजं कर्म निबंधनम जस्यतं निबंधन बंधन आम कर्मबंधन रही ना निबंधनम कर्मबंधन आम समस्त रही आज ये जो जन्म प्राप्त होती कर्मबंधन रही तेणु निज कर्म निबंधन इह तब पूरे आनीत तार कर्मफल अनुसार से तार समय चलीगला से आसीगला जमपुर को आसीगल जमपुरी को आसीगल आप आनिले आनीत गुरुपुत्र आनयस्व मोर से गुरुपुत्र आण आनीय प्रति प्रत्यर्पय इत्यर्थ ये आनी मत प्रदान कर गुरुपुत्र को से निज कर्मफल आंतु मोर शरण जी जीवे कर्मफल मुक्त हो जाए भगवद गीतार भगवान कहले सर्वधर्मान परित्यज्य मामेक शरण व्रज अहंतंग सर्वपापेभ्य मोक्षे स्वामी महासुच तेणु यही भाव जो कहले श्लोक भाष्य विश्वनाथ चक्रवर्ती ठाकुर कहते निजं कर्म प्रारब्ध लक्षण मवश्य भोग्यं तथा भूतमपि आमर जो प्रारब्ध कर्म रही आम को भोग करवाक पड़ किंतु तथापि मर्त्येन जो गुरुसूतं ये एकादश स्कंद एकतीस अध्याय बार श्लोक एक कथाटी कह जाइए जो तो भगवान शरीर त्याग कर चलीगले भगवान ये लीला त्याग करके भगवान शरीर कौन अच्छी भौतिक शरीर एक कथा कह मर्त्येन जो गुरुसूतं जमलोक नीतम ताम चान शरण दह परमास्त्र दग्धम तेणु जे मृत्युपुत्र को उद्धार करते सी मृत्युपुत्र उद्धार एंड एवं जे कि समस्त को सुरक्षा प्रदान करती एक कहते किए सुखदेव गोस्वामी परीक्षित महाराज कहते जे तुमको रक्षा करते परीक्षित महाराज मध्ये मृत्युवरण करते अश्वत्थामा शरीर कि तथापि भगवान पुणी पुनर्जीवन दान कले पुनर्जीवन प्रदान कले तेणु सी ही कंक्वर्ड इन बैटल इवन लॉर्ड शिव शिवजी को परास्त करते आसब लीला सब आसब शिवजी को परास्त करते जे जमराज सहित जमराज आज्ञा प्रदान करते तेणु से अंतिम जो भगवान लीलाटी होता जरा शबर जे मारी गोटे तीर मारी भगवान पादरे विद्ध होता से शरीर त्याग कले बोली कहुए तेणु सी भगवान जीवा पूर्व जरा को पठेदेले स्वर्ग को पठेदेले वैकुंठ को स्वर्ग मान वैकुंठ को पठेदेले से शरीर पठेदेले जरा को तेणु एमती कहु हाउ कुड सच ए पर्सनालिटी बी अनेबल टू प्रोटेक्ट हिज ओन सेल्फ से भगवान कौन तर शरीर को रक्षा कर पार ना तेणु ये भगवान का लीला जन्म कर्म चमे दिव्यम बोली कहगला जन्म मृत्यु भगवान का मृत्यु ना तेणु कौन कह मृत्यु जन्म कर्म चमे दिव्यम जन्म मृत्यु भगवान का दिव्य भगवान को मृत्यु ना भगवान कौन मृत्यु आसव आमर मध्य मृत्यु ना भगवद गीता द्वितीय अध्याय भगवान कहले न जायते मियते वा कदाचित नायं भूता भविता वा न भूय अजो नित्य शाश्वत एवं पुराण न हन्यते हन्यमान शरीर आमर जन्म ना कि मृत्यु ना शरीर नष्ट आम नष्ट हवा ना न हन्यते हन्यमान शरीर तेणु ये कह जा विश्वनाथ चक्रवर्ती ठाकुर से कथा कहते ତେଣୁ ତେନେଇବ ଶରୀରେଣୈବ ଏକାଦଶ ଏକାଦଶ ସ୍କନ୍ଧରେ ଏ କଥାଟି ରହିଛି ତେନେଇବ ଶରୀରେଣୈବ ଯୁକ୍ତମିତି ଟୀକା ବ୍ୟାଖ୍ୟାନାଚ ମତ୍ସାସନମିତି ମଦାଜ୍ଞା ପୁରସ୍କାରେଣ ଆନୟ ତବ କୋ ଦୋଷ ଇତି ଭାବ ଯଦି ଯମରାଜ କହିବେ ପ୍ରଭୁ ଆପଣ ତ ନିୟମ କରିଛନ୍ତି ଯେଉଁ ଯିଏ କର୍ମ ଯେଉଁ କର୍ମଫଳ କର୍ମ କରିବ ସେ ସେଇ ଅନୁସାରେ କର୍ମଫଳ ପ୍ରାପ୍ତ ହେବ ମୁଁ ତାକୁ ସେ କର୍ମଫଳ ପ୍ରଦାନ କରିଥିଲି ଆଉ ବର୍ତ୍ତମାନ ପୁଣି କହୁଛନ୍ତି ନା ନା ସେଇଟାକୁ ନିୟମକୁ ଚେଞ୍ଜ କରିଦିଅନ୍ତୁ କେମିତି କହିଲେ କେମିତି ହେବ ଯମରାଜ କହିବେ ଭଗବାନଙ୍କୁ ତେଣୁ ଭଗବାନ କହୁଛନ୍ତି ଭଗବାନ ଏଠି କହୁଛନ୍ତି ମଦ୍ ଆଜ୍ଞା ମଦ୍ ଶାସନ ମୁଁ ତୁମକୁ ଶାସନ କରୁଛି ମୁଁ ତୁମକୁ ଆଜ୍ଞା ଦେଉଛି ପୁରସ୍କାରେଣ ଆନୟ ତେଣୁ ମୋର ଆଜ୍ଞାକୁ ମାନିକି ତୁମେ ସେ ପିଲାକୁ ଆଣ ତୁମ କେଉଁ ଦୋଷ ତୁମର କ'ଣ ଦୋଷ ହେବ ମୋର ଆଜ୍ଞା ତୁମେ କଲ ଯଦି କିଛି ତୁମର ଭୁଲ ହେଲା ତୁମେ କହିବ ଯଦି କିଛି ତୁମକୁ ପଚାରିବେ ତୁମେ କହିବ ଆମର ପ୍ରଭୁ ଆଦେଶ ଦେଇଛନ୍ତି କୃଷ୍ଣଙ୍କର ଆଦେଶରେ ମୁଁ କଲି ଏ କଥା ଯେଉଁଟା କରିବା କଥା ନୁହଁ ସେଇଟା ମୁଁ କରିଦେଲି ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ହେ ମହାରାଜ ଇତି ଧର୍ମରାଜତ୍ୱାତ୍ ମଦ୍ ଭକ୍ତ୍ୟା ପ୍ରାରବ୍ଧସ୍ୟାପି ଅତିକ୍ରମ ଭବତି ଇତି ଧର୍ମତତ୍ତ୍ୱଂ ତ୍ୱୟା ଜ୍ଞାତ ଇତି ଏବତି ଭାବ ତୁମେ ଧର୍ମରାଜ ମହାରାଜ କହିବାର ଉଦ୍ଦେଶ୍ୟ ହେଉଛି ଧର୍ମରାଜ ଧର୍ମ ଜାଣନ୍ତି ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତ ସେ କହିବେ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଧର୍ମ କ'ଣ ସେ କହିବେ ଯମରାଜ କହିବେ ତେଣୁ ତୁମେ ଧର୍ମରାଜ ହେଇଥିବାରୁ ମଦ୍ ଭକ୍ତ୍ୟା ମୋର ଭକ୍ତ ପ୍ରାରବ୍ଧସ୍ୟାପି ଅତିକ୍ରମ ଭବତି ଭଗବତ ଭଗବାନ କହିଲେ ନା ଅହମ୍ ତାଙ୍କ ସର୍ବପାପେଭ୍ୟ ମୋକେଇସ୍ୱାମି ପ୍ରାରବ୍ଧ ମଧ୍ୟ ଭଗବାନ ନଷ୍ଟ କରିଦେବେ ଯେଉଁ ଗୋଟେ କଥା ଅଛି ମାତାଜୀମାନେ କିଏ କଥା ହେଉଛନ୍ତି ସବୁ ଆପଣ ଏଠି ଆସି କହୁନାହାନ୍ତି ଟିକେ ଏଇ ମାଇକ୍ରେ ଆମେ ଟିକେ ଶୁଣିବା ଆମେ କାହିଁ କଥା କହିବା ତେଣୁ ଏ ସୁବିଧା ହେଲା ତାଙ୍କୁ ଲୁଚିକି ରହିଲେ ତେଣୁ ତାଙ୍କ କଥା ଚାଲିବ ଢିଙ୍କି ଯୁଆଡ଼େ ଗଲେ ଧ୍ୟାନ କୁଟିବ ଆମର ସେ ଗୌରବନ୍ଦ ସ୍ୱାମୀ ମହାରାଜ କଥା କହନ୍ତି କଥା ବେଳେ ସ୍ତ୍ରୀ ଲୋକମାନେ ବେଶୀ କଥା କୁହନ୍ତି ଗୁରୁଦେବ କଥା କହୁଥିଲା ବେଳେ ତେଣୁ ସେ ବିରକ୍ତ ହୁଅନ୍ତି ଢିଙ୍କି ଯୁଆଡ଼େ ଗଲେ ଧ୍ୟାନ କୁଟିବ କ'ଣ କ'ଣ ସେଇଟା କହନ୍ତି ସେ ଯେଉଁ ରହିଛି ଚୁଲି ଚୁଲି ହାଣ୍ଡି ହାଣ୍ଡିଶାଳ କଥା ଚାଲିଥିବ ଏମିତି ହେଲା ସେମିତି ହେଲା ସେମିତି ହେଲା ସେମିତି ହେଲା ଆରେ ଏବେ ଟିକେ କଥା ବନ୍ଦ କର ଏବେ ଟିକେ କଥା ଶୁଣ ତାପରେ ତୁମେ କଥା କହିବ ଗୌରବନ୍ଦ ସ୍ୱାମୀ ମହାରାଜ ବହୁତ ବିରକ୍ତ ହୁଅନ୍ତି ଆମର ଶୁଣିଛୁ ଲେକ୍ଚର ଶୁଣିଛୁ ଏ କଥା ସବୁ ସେ ରହିଗଲେ ଆମ ଆଖି ଆଡ଼େ ପଢ଼ୁନାହାନ୍ତି ତେଣୁ ଆଉ ସେ ତାଙ୍କର ଚାଲିବ କଥା ଚାଲିବ ଆଉ କ'ଣ ସୁବିଧା ହେଲା ଗୋଟିଏ ଦୋଷକୁ ବୁଲାଇବା ପାଇଁ ଆଉ ଅନେକ ଦୋଷ ହେଇଯିବ ଯେଉଁ କଥା ହେଇଛି କ'ଣ ସେଇଟା ଯେଉଁ ଜଣେ ସାଧୁ ସାଧୁ ଜଣେ ଗଲେ ଘର ତ୍ୟାଗ କରି ଗଲେ ଘର ତ୍ୟାଗ କରି ଗଲେ ଭଗବାନଙ୍କ ଆରାଧନା କରି ହରେ କୃଷ୍ଣ 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 ହରେ 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 ରାମ ରାମ ଭଗବାନଙ୍କ ଜପ କରିବେ ଧ୍ୟାନ କରିବେ ସବୁ କରିବେ ଯେ କିନ୍ତୁ ସେ ଯେଉଁ ଶିଖଉଛନ୍ତି ତାଙ୍କର କୌପୁନି ଶିଖଉଛନ୍ତି ତାଙ୍କୁ ମୂଷା ଆସି କାଟିଦେଉଛି ଆଉ ମୂଷା କାଟିବନି ଆମର ରାମଜୀଙ୍କର ପୋଷାକୁ କାଟିଦେଉଛି ଆଉ ସେଠି କଥା କହେ ସେ ଜଙ୍ଗଲରେ ପୁଣି ରହିଛନ୍ତି ତେଣୁ ତାଙ୍କର ଚିନ୍ତା ହେଲା କ'ଣ କରିବା ମୂଷାକୁ କେମିତି କାଟି ଇଏ କରିବା ମୂଷାକୁ କରିବା ପାଇଁ କ'ଣ କଲେ ନା ଠିକ୍ ଅଛି ଜଣେ ତାଙ୍କୁ କହିଲେ ଆଉ ଜଣେ ତାଙ୍କର ସେଇଠି ପାଖାପାଖି ଜଣେ ଆଉ ଜଣେ ତପସ୍ୱୀ ଥିଲେ ସେମାନେ ତାଙ୍କର ବିଲେଇଟେ ରଖିଦେଉନ ଆଉ ମୂଷା କାଟିଲେ ବିଲେଇ ତାକୁ ମୂଷାକୁ ମାରିଦେବା ଆଉ ସେ ତମ କୌପିନ କାହିଁ କାଟିବ ତେଣୁ ବିଲେଇ ଗୋଟେ ଆଣି ପାଳିଲେ ମୂଷା ପାଳିନଥିଲେ ମୂଷା ମନକୁ ମନ ଆସୁଥିଲା ବିଲେଇକୁ ପାଳିଲେ ତେଣୁ ଆଉ ମୂଷାର ଉପଦ୍ରବରୁ ରକ୍ଷା ପାଇଗଲେ କିନ୍ତୁ ମୂଷା ବିଲେଇକି ପାଳିବାକୁ ପଡ଼ିବ ବିଲେଇକି ପାଳିବା ପାଇଁ କ'ଣ ଦରକାର ପଡ଼ିବ କ୍ଷୀର ଦେବାକୁ ପଡ଼ିବ କ୍ଷୀର କେଉଁଠୁ ଆସିବ ନା ଗୋଟେ ଗାଈଟେ ରଖିଦେଉନ ତେଣୁ ଗୋଟେ ଗାଈଟେ ରଖାହେଲା ଗାଈଟେ ରଖାହେଲା ଗାଈର ପୁଣି ତାକୁ ଏଇଟା ଦିଅ ସେଇଟା ଦିଅ ଏମିତି କରିକରି ଚାଲିଲା ସେ ଗୋଟେ ସଂସାର ହେଇଗଲା ସେଇଠି ତେଣୁ ସେଇଠି ଆମର ଏଠି ଗୋଟେ ଝଗଡ଼ା ହେଇଗଲା ସେ ସେଇଠି ପଳେଇଲେ ତାଙ୍କର ଅଲଗା ଗୋଟେ ସଂସାର କଲେ ସେ ସଂସାର କଲି କହିଲେ ଭାଗବତ କଥା ଭୁଲି ଯାଇକି ତାଙ୍କ ସଂସାର ଚାଲିଲା, ଅନ୍ୟ ଗ୍ରାମ୍ୟ କଥା ଚାଲିଲା, ସବୁ ଏଇଭଳି ଭାବରେ ଚାଲିବା କଥା ତାଙ୍କର। ଯାହା ହଉ ତାଙ୍କର କଥା ଚାଲୁ ଆମର କଥା ଚାଲୁ, ଯିଏ ଯାହା ଯିଏ ଯେଉଁଟା ଶୁଣିବ ଆଉ କ'ଣ, ଅପସନ୍ ଦିଆଯାଇଛି। ଆପଣ ଭଗବାନଙ୍କ ଶରଣ ଯିବେ ନହେଲେ ମାୟାର ଶରଣ ଯିବେ। ମାୟା କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଆମେ ଯଦି ଭଗବାନଙ୍କ ଶରଣ ନ ଯିବା ତାହେଲେ ମାୟାର ଶରଣ ଯିବା। ଯାହା ହଉ ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ହେ ମହାରାଜ ଆପଣ ତ ସବୁ ଜାଣନ୍ତି ଆଉ ମୁଁ କ'ଣ କହିବି, ମୋର ଆଜ୍ଞାର ସବୁ ଯିଏ ଯାହା କରିବ ମୋର ଆଜ୍ଞାରେ ଯଦି କାର୍ଯ୍ୟ କରିବ ତାହେଲେ ସେ କର୍ମଫଳରୁ ମୁକ୍ତ ହୋଇଯିବ। ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟମ୍ କର୍ମବନ୍ଧନ, ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ ହେଉଛି ସେଇଟା ଆମକୁ କର୍ମବନ୍ଧନରୁ ମୁକ୍ତ କରିବ, ନହେଲେ କର୍ମବନ୍ଧନ ଭୋଗିବାକୁ ପଡ଼ିବ। ଯେତେ ଭଲ କର୍ମ କର ଯେତେ ପୁଣ୍ୟକର୍ମ କର। ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ କହିଲେ, ଯମରାଜ କହୁଛନ୍ତି, ତଥେତି ତେନ ପାନିତଂ ଗୁରୁ ପୁତ୍ରଂ ଯଦୁତ୍ତମୌ ଦତ୍ତ୍ୱା ସ୍ୱ ଗୁରବେ ଭୂୟୋ ବୃଣିଶ୍ୱେତି ତମ ତମୁଚତୁ। ଆଚ୍ଛା ଏଠି ଗୋଟେ ପ୍ରଶ୍ନ ଆସିବ, ଏ ଯମରାଜ କହିଲେ ତଥେତି ପ୍ରଭୁ ଯାହା ଆପଣ କହିବେ ଆଜ୍ଞା ଦେବେ ସେଇଟା ମୁଁ କରିବି, କରିସେ ବଚନମ୍ ତବ। ଅର୍ଜୁନ କହିଲେ, ପ୍ରଭୁ କରିସେ ବଚନମ୍ ତବ। ଭଗବାନ ଆଉ କହିଲେ ନାହିଁ ଅର୍ଜୁନକୁ, ଅର୍ଜୁନ ତୁମେ ଯୁଦ୍ଧ କର ବୋଲି। ଭଗବାନ କହିଲେ, ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ବିଚାର କରି ଯେଉଁଟା ଚିନ୍ତା କରୁଛ ସେଇଟା କର। ତେଣୁ ଅର୍ଜୁନ କହିଲେ, ପ୍ରଭୁ ମୋର ମୋହ ଦୂର ହୋଇଗଲା, ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା, ମୁଁ ବର୍ତ୍ତମାନ ସ୍ମୃତି ଫେରିପାଇଲି ଆପଣଙ୍କ କୃପାରୁ। ତତ୍ ପ୍ରସାଦାତ୍ ମାୟାଚ୍ୟୁତ ସ୍ଥିତସ୍ମି ଗତ ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ ପ୍ରଭୁ, କରି ସେ ବଚନ ମୁଁ ଆପଣଙ୍କର ବଚନକୁ କାର୍ଯ୍ୟକାରୀ କରିବି, ଆପଣଙ୍କର ଆଜ୍ଞା ପାଳନ କରିବି। ତେଣୁ ସେହିଭଳି ଭାବରେ ଯମରାଜ କହିଲେ, ତଥେତି ଯଦ୍ ଉତ୍ତମୌ, ଉତ୍ତମୌ କହିଲେ ଯଦୁତ୍ତମୌ କହିଲେ ରାମକୃଷ୍ଣ ହଉ, ତେନ ତେନ କହିଲେ ତଥା, ତେନ କହିଲେ ଯମରାଜେନ ତଥା ଇତି, ଯମରାଜ କହିଲେ ତଥା ଇତି କହିକିରି ପ୍ରଣାମ କରି ଗଲେ। ତଥାସ୍ତୁ ଇତି ଉକ୍ତ୍ୱା ଉପାନୀତଂ ପ୍ରାପିତଂ ଗୁରୁପୁତ୍ରଂ ସ୍ୱ ଗୁରୁବେ ଦତ୍ତ୍ୱା ଭୂୟ ପୁନରପି ବୃଣିଶ୍ୱ ବରଂ ପ୍ରାର୍ଥୟସ୍ୱ ଇତି ତମ ଉଚତୁ। ତେଣୁ ଆ ଭିତରେ ସବୁ କାମ ହେଇଗଲା। ଯେ ଆମର ପ୍ରଶ୍ନ ଥିଲା, ଯେ ଭଗବାନ ଯେତେବେଳେ ଶଙ୍ଖନାଦ କଲେ ସେ ତ ସବୁ ନର୍କରୁ ସବୁ ପଳେଇଗଲେ, ତାହେଲେ ଆଉ କିଏ ରହିଲା ଯେ ସେ ଆଣିକି ଦେବେ? କ'ଣ ଘଟଣା କ'ଣ, ତାହେଲେ ତ ସବୁ ତ ପଳେଇଗଲେ, ଆଉ କେମିତି ଇଏ ରହିଲେ ତାଙ୍କୁ ଆଣିକି ଦେବେ? ଏଠି କୁହାଗଲା ତଥେଇଛି ତେନ ପାହାନିତଂ, ତଥା ଏଠି କହିକିରି ତାଙ୍କୁ ଆଣିକିରି ଆଣିଲେ ଉପାନିତଂ କରି ଗୁରୁପୁତ୍ରଂ ଯଦୁତ୍ତମୌ, ଯଦୁତ୍ତମୌ କହିଲେ ଯଦୁବଂଶରେ ଯିଏ ଦୁଇଜଣ ଶ୍ରେଷ୍ଠ ରାମ ଏବଂ କୃଷ୍ଣ, ତାଙ୍କୁ ଦତ୍ତ୍ୱା ତାଙ୍କୁ ପ୍ରଦାନ କରିଦେଲେ ସେ ପିଲାକୁ। ସ୍ୱ ଗୁରୁବେ ଭୂୟ ବୃଣିଶ୍ୱତି ତମୁଚତୁ, ଭଗବାନ ଚାଲିଗଲେ ତାଙ୍କ ଗୁରୁଙ୍କ ପାଖରେ ନେଇ ଦେଇଦେଲେ, ତାଙ୍କୁ କହିଲେ ଆଉ କ'ଣ ଦରକାର କୁହ, ଭୂୟ ବୃଣିଶ୍ୱ ଆଉ କ'ଣ ଦରକାର। ତେଣୁ ଏଠି ପ୍ରଶ୍ନ ଆସିବ ନା ନାହିଁ, ଆପଣମାନେ ପ୍ରଶ୍ନ କରିବା କଥା, ମୁଁ କିନ୍ତୁ ଆପଣ ଆମେ ତ ଆପଣମାନେ କଥାରେ ରହିଲେ ବ୍ୟସ୍ତ ରହିଲେ, ଆଉ ଆମ କଥା ଶୁଣିଲେ ସିନା ଆପଣ ପ୍ରଶ୍ନ ଆସିବ। ତେଣୁ ଆମେ ବାଧ୍ୟ ହେଇକି କହୁଛୁ, ପ୍ରଶ୍ନ କରୁଛୁ, ପ୍ରଶ୍ନକର୍ତ୍ତା କେହି ନାହାନ୍ତି। ଯେଉଁ କୁହାଗଲା ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଣ ପୁନାଦି ବକ୍ତାରମ ପୃଚକମ ଶ୍ରୋତୃମ ତତ୍ ପାଦ ଶରୀରମ ଯଥା, ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏକଥା କୁହାଯାଇଛି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, କହିଲେ ମହାରାଜ, ପରୀକ୍ଷିତ ମହାରାଜ, ଭଗବାନଙ୍କ ବିଷୟରେ ଯେଉଁ ପ୍ରଶ୍ନ ଜଣେ ପଚାରେ, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଣ ପୁନାଧି, ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଉଛନ୍ତି, କିଏ କିଏ ନା ବକ୍ତାରମ, ପ୍ରଥମ ହେଉଛନ୍ତି ବକ୍ତା ଯିଏ କଥା କହିବେ ବକ୍ତାରମ, ତାପରେ ହେଉଛନ୍ତି ପୃଚ୍ଛକମ ଯିଏ ପ୍ରଶ୍ନ ପଚାରିଛନ୍ତି, ତାପରେ ହେଉଛନ୍ତି ଶ୍ରୋତୃମ ଯିଏ ଶୁଣିବେ। ତେଣୁ ଏହିଭଳି ଭାବରେ ସେମାନେ ସବୁ ପବିତ୍ର ହୋଇଯାଆନ୍ତି। ତତ୍ ପାଦ ଶରୀରଂ ଯଥା, ଭଗବାନଙ୍କ ପାଦ ପଦ୍ମରୁ ଯେଉଁ ଶରୀର ଆସିଛନ୍ତି, ଯେଉଁ ଗଙ୍ଗାଦେବୀ ଯେମିତି ତ୍ରିଲୋକକୁ ପବିତ୍ର କରିଦିଅନ୍ତି, ସେହିଭଳି ଭାବରେ ଭଗବାନ କଥା ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦେବ। ତେଣୁ ଏଠି କୁହାଯାଉଛି ଏ ପ୍ରଶ୍ନ ଆପଣ ପଚାରିବା କଥା, ମୁଁ ଉତ୍ତର ଦେବା କଥା, କିନ୍ତୁ ଆପଣ ପ୍ରଶ୍ନ ପଚାରୁନାହାନ୍ତି, ମୁଁ ନିଜେ ପ୍ରଶ୍ନ ପଚାରିକି ନିଜେ ଉତ୍ତର ଦେବି, ନିଜେ ଶୁଣିବି, ଆପଣ ଆପଣମାନଙ୍କ କଥା କହିବେ, ଆପଣମାନଙ୍କ ମୁଁ ଶୁଣିବି, ମୁଁ ପ୍ରଶ୍ନ ପଚାରିବି, ମୁଁ ଉତ୍ତର ଦେବି, ମୁଁ ଶୁଣିବି। ଆଉ ନହେଲେ ଯିଏ ଶୁଣିବେ ଫେସବୁକ୍ରେ ଯିଏ ଶୁଣିବେ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ହେ ମହାରାଜ, ଇତି ଧର୍ମରାଜତ୍ୱାତ୍ ତେନ ଜମେନ ଉପସମୀପେ କିମ୍ବା ଉପାୟନ ତେନ ଆନିତମ୍। ସେ ଜମ କ'ଣ କଲେ, ତାଙ୍କୁ ଆଣିକି ପ୍ରଦାନ କଲେ। ଏଠି ହରିବଂଶରେ ଏଠି କୁହାଯାଉଛି, ତତ ସନ୍ଦୀପନେ ପୁତ୍ରଂ ତତ୍ ରୂପ ବୟସଂ ତଦା। ସେ ଯେଉଁ ପୁତ୍ରକୁ ଆଣିଲେ, ସେ ଯେଉଁ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲା ସେହି ଅବସ୍ଥାରେ ତାକୁ ଆଣିଲେ, ସେହି ରୂପରେ ସେହି ବୟସରେ ଆଣିକି ପ୍ରଦାନ କଲେ। ସ୍ୱଶବ୍ଦେନ ଗୁରୁ ମହାଭକ୍ତି ବୋଧତ୍ଵ, ସ୍ୱଶବ୍ଦ କୁହାଗଲା ନା, ସ୍ୱଗୁରୁ ସ୍ୱଗୁରୁରେ ଗୁରୁଙ୍କୁ ନିଜର ବୋଲି ଭାବୁଛନ୍ତି ଭଗବାନ। ସ୍ୱଗୁରୁ ସେମିତି ସ୍ୱଶବ୍ଦ ବ୍ୟବହାର କରାଯାଇଛି, ଗୁରୁ ମହାଭକ୍ତି ବୋଧତ୍ଵ, ଗୁରୁଙ୍କ ପ୍ରତି ମହାଭକ୍ତି ରହିଛି, ସେଥିପାଇଁ ସ୍ୱଗୁରୁ କହୁଛନ୍ତି। ଏବଂ ପରାମର୍ଶ ଦକ୍ଷିଣା ବୃଣିଷ୍ୱ ଇତି ଭୂୟ ତଚ୍ଚ ଯୁକ୍ତମ ଯଦୁତ୍ତମ ସଦ୍ଧର୍ମ ପ୍ରଦର୍ଶନ ଥୋଉ। ଯଦୁତ୍ତମ ସିଏ ଯଦୁକୁଳ ଯଦୁର୍ବଂଶ ପ୍ରବଶ୍ୟାମି, ଇଏ ହେଉଛି ପୁଣ୍ୟ ବଂଶ, ପୁଣ୍ୟବାନ ବଂଶ ଯଦୁବଂଶ। ଯଦୁ ଯଦିଓ ଯଦୁଙ୍କ ଉପରେ ଭଗବାନ କାହିଁକି ଖୁସି ହେଇଗଲେ, ଯଦୁ ମହାରାଜଙ୍କ ଉପରେ କାହିଁକି ଖୁସି ହେଲେ, ଆମର ଟୀକାରେ କୁହାଯାଇଛି କାହିଁକି ଖୁସି ହେଇଗଲେ ନା, ସେ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଅବଜ୍ଞା କଲେ। ଯଯାତି ମହାରାଜ କହିଲେ, ମୋର ଯୌବନକୁ ନେଇ ତୁମର ମୋର ବାର୍ଦ୍ଧକ୍ୟକୁ ନେଇ ତୁମର ଯୌବନକୁ ଦିଅ, ସେଥିରେ ସେ ଅବଜ୍ଞା କରିଦେଲେ, ମାନିଲେ ନାହିଁ, ସେଥିରେ ଭଗବାନ ଖୁସି ହେଇଗଲେ ତାଙ୍କ ଉପରେ। ତେଣୁ ଭଗବାନ ଯଦୁଙ୍କ ବଂଶରେ ଆସିଲେ ଭଗବାନ। ତେଣୁ ଯଦୁ ହେଉଛନ୍ତି ପୁଣ୍ୟବାନ, ପୁଣ୍ୟବାନ କ'ଣ ନା, ତାଙ୍କ ଗୁରୁଙ୍କର କଥାକୁ ଅବଜ୍ଞା କଲେ, ଏଭଳି ପୁଣ୍ୟ କାର୍ଯ୍ୟ କରିଛନ୍ତି ସିଏ। ଏଇଟା ସବୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଯାହାବି ହଉ, ତେଣୁ ଏଠି ଯେଉଁ କୁହାଗଲା ବୃଣିଷ୍ୟ ଇତି ଯଦୁତ୍ତମ, ଯଦୁକୂଳରେ ଏଇ ଦୁଇ ଜଣ ଶ୍ରେଷ୍ଠ ରାମ ଏବଂ କୃଷ୍ଣ। ତେଣୁ ସିଏ ଗୁରୁଙ୍କୁ ପଚାରିଲେ, ତାହେଲେ ଆଉ କ'ଣ ପୁଣି ଦେବି କି, ବୃଣିଷ୍ୟ ଇତି ଭୂୟ, ଆଉ କ'ଣ ବର ନେବେ, ଆଉ ପୁଣି ପୁଣି ଛନ୍ଦେୟା ମାସ କୁହାଗଲା ନା, ଆ ପୂର୍ବରୁ କୁହାଯାଇ ଛନ୍ଦେୟା ମାସ, ଗୁରୁ ଦକ୍ଷିଣାଚାର୍ଯ୍ୟ ଛନ୍ଦେୟା ମାସ, ତାଙ୍କୁ ତାଙ୍କୁ ଏଇଭଳି ଭାବରେ ଲୋଭ ଦେଖାଇଲେ। ଏଠି ଗୋପାଳ ଚମ୍ପରେ ଏକଥା କୁହାଯାଇଛି, ଗୋପାଳ ଚମ୍ପରେ ସେ କଥା କୁହାଯାଇଛି ଯେ ଯମରାଜ କହୁଛନ୍ତି, ସମସ୍ତ ନର୍କବାସୀ ଯେତେ ଅଛନ୍ତି ସ୍ୱର୍ଗ ସବୁ ସ୍ୱର୍ଗକୁ ଚାଲିଗଲେ, ଆଉ କେହି ନାହାନ୍ତି, ତା ଗୁରୁପୁତ୍ର କେବଳ ବିଶେଷ ଭାବରେ ଥିଲେ, ଗୁରୁପୁତ୍ରଙ୍କୁ ଗୋଟେ ସ୍ପେଶାଲ ବ୍ୟବସ୍ଥା କରାଯାଇଥିଲା ତାଙ୍କୁ, ତେଣୁ ସେ ଯାଇପାରିଲେ ନାହିଁ ବୈକୁଣ୍ଠକୁ, ଅନ୍ୟମାନେ ସମସ୍ତେ ପଳେଇଗଲେ। ତେଣୁ ଭଗବାନଙ୍କର ଏ ଲୀଳାଟି ହେବ, ସେଇଥିପାଇଁ ସେ ବିଶେଷ ଭାବରେ ରଖା ହେଇଥିଲେ, ଯମରାଜ ସ୍ପେଶାଲ କେୟାର ନେଇକି ରଖିଥିଲେ ତାଙ୍କୁ। ଏଠି ଗୋପାଳ ଚମ୍ପରେ ସେ କଥା କୁହାଯାଇଛି। ତେଣୁ ଏଇଭଳି ଭାବରେ ଭଗବାନ ଆସି ଗୁରୁ ସେ ଦେଇଦେଲେ, ଦେଇଦେଲେ। ତେଣୁ ସିଏ ଯେଉଁ କହିଲେ, ଭଗବାନ ଯେଉଁ କହିଲେ, ଗୁରୁପୁତ୍ର ମିହାନିତ ନିଜ କର୍ମ ନିବନ୍ଧନ ଆନେ ସେ ମହାରାଜ ମତ୍ ଶାସନ ପୁରକୃତ, ଏହା ଆନିତ। ତେଣୁ ସେ ଦେଇଦେଲା ପରେ ଭଗବାନ ନେଇକି ତାଙ୍କୁ ଗୁରୁଦେବ ପାଖରେ ପହଞ୍ଚିଗଲେ, ଗୁରୁଦେବଙ୍କୁ ପ୍ରଦାନ କରି ପଚାରିଲେ, ଗୁରୁଦେବ ଦେଇଦେଲେ, ଗୁରୁଦେବ ବହୁତ ଆନନ୍ଦ, ଏସବୁ ବହୁତ କଥା ରହିଛି ଆ ଭିତରେ। ସେଠି ସବୁ ଗୋଟେ କ'ଣ ବିରାଟ ଲାଗିଗଲା, ଜନସମାରୋହ ହେଇଗଲା, ଗୁରୁଦେବ ପୁତ୍ରକୁ ମୃତ ପୁତ୍ରକୁ ସେ ଆଣିଲେ, ରାଜା ଆସି ପହଞ୍ଚିଗଲେ, ଅବନ୍ତୀର ରାଜା ଆସି ପହଞ୍ଚିଗଲେ, ତାଙ୍କର ରିଲେଟିଭ୍ ହେବେ ଭଗବାନଙ୍କର, ଭଗବାନଙ୍କର ପିଉସୀଙ୍କର ପିଉସୀ ସେଠି ରହିଛନ୍ତି ନା, ରାଜା ସିଏ ତାଙ୍କ ପିଉସା ଯିଏ ରାଜା, ସିଏ ଆସି ପହଞ୍ଚିଗଲେ, ସମସ୍ତେ ଆସି ପହଞ୍ଚିଗଲେ, ବିରାଟ ଗୋଟେ ଜନସମାଗମ ହେଇଗଲା, ବହୁତ କଥା ରହିଛି। ତେଣୁ ତାଙ୍କର ଏସବୁ କଥା ହେଇଛି। ତେଣୁ ଗୁରୁଦେବ କହୁଛନ୍ତି ତା ପର ଶ୍ଲୋକରେ, 47 ଶ୍ଲୋକରେ, କହୁଛନ୍ତି ଯେ ଗୁରୁଦେବ କହୁଛନ୍ତି ସମ୍ୟକ୍ ସମ୍ପାଦିତ ବତ୍ସ, ଭଗବାନ କହିଲେ ଗୁରୁଦେବ ଆପଣଙ୍କ ପୁତ୍ରଙ୍କୁ ନିଅନ୍ତୁ, ତାଙ୍କ କେତେ ଆନନ୍ଦ ନେଉଥିବ, ଗୁରୁ ଗୁରୁମା ସମସ୍ତେ ସେଇଠି ରହିଛନ୍ତି, ବହୁତ ସବୁ ଶିଷ୍ୟମାନେ ରହିଛନ୍ତି ସେଠିକାର, ଯେତେ ସବୁ ରହିଥିଲେ ଅବନ୍ତିବାସୀ ସମସ୍ତେ ଆସି ପହଞ୍ଚିଗଲେ, ରାଜା ବି ଆସି ପହଞ୍ଚିଯାଇଛନ୍ତି, ବିରାଟ ଜନସମାରୋହ ହୋଇଯାଇଛି। ଏଇଠି ଭଗବାନ ଆସି ଯେତେବେଳେ କହିଲେ, ତେଣୁ ଗୁରୁଦେବଙ୍କର କେତେ ଆନନ୍ଦ ନ ହୋଇଥିବ, ତା ପୂର୍ବରୁ ରାଜା କୃଷ୍ଣଙ୍କୁ ଡାକିକି ନେଇକି ତାଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି, ଏସବୁ କଥା ହୋଇଯାଇଛି, ଏସବୁ ଏତେ କଥା ବର୍ଣ୍ଣନା କରାଯାଇ ନାହିଁ ଭାଗବତମରେ। ତେଣୁ କେହି ଚାହୁଁନଥିଲେ କୃଷ୍ଣଙ୍କୁ ଛାଡ଼ିକି ମାନେ ତାଙ୍କୁ ବିଦାୟ ଦେବା ପାଇଁ, କୃଷ୍ଣଙ୍କର ବିଦାୟରେ ସମସ୍ତଙ୍କର ମନ ଦୁଃଖ ହୋଇଯାଇଛି, ପୁରା ଅବନ୍ତୀବାସୀମାନେ ସମସ୍ତେ କ୍ରନ୍ଦନ କରୁଛନ୍ତି, ଆଜି ଭଗବାନ ଚାଲିଯିବେ, ରାଜା ମଧ୍ୟ ଚାହୁଁନାହାନ୍ତି ତାଙ୍କୁ ଛାଡ଼ିବା ପାଇଁ, ଗୁରୁ ମଧ୍ୟ ଚାହୁଁନାହାନ୍ତି ଛାଡ଼ିବା ପାଇଁ। କିନ୍ତୁ ଗୁରୁଦେବ କହୁଛନ୍ତି ସମ୍ୟକ୍ ସମ୍ପାଦିତ ବତ୍ସ ଭବଦ୍ଭ୍ୟା ଗୁରୁ ନିଷ୍କ୍ରିୟ କୋନୁ ଯୁଷ୍ମାଦ ବିଧ ଗୁରୁ କାମାନାମ ଅବଶିଷ୍ୟତେ। ଗୁରୁଦେବ ଏହିଭଳି ଭାବରେ କହୁଛନ୍ତି, ଗୁରୁଦେବ କହୁଛନ୍ତି ଯେ ହେ ବତ୍ସ ଭବଦ୍ଭ୍ୟାଂ ରାମକୃଷ୍ଣାଭ୍ୟାଂ ସମ୍ୟକ୍ କହିଲେ ଯଥାଯଥ ଗୁରୁ ନିଷ୍କ୍ରିୟ ଗୁରୁ ଦକ୍ଷିଣା ସମ୍ପାଦିତ, ତୁମେ ଦୁଇ ଜଣ ପୂର୍ଣ୍ଣ ଭାବରେ ଗୁରୁ ଦକ୍ଷିଣା ପ୍ରଦାନ କରିଦେଇଛ, ସମାଚରିତ ଯୁଷ୍ମତ ବିଧ ଗୁରୁ, ତୁମ ଭଳି ଶିଷ୍ୟଙ୍କର ଯେ ଗୁରୁ ହୋଇଛନ୍ତି, ଯୁଷ୍ମତ ବିଧ ଗୁରୁ ମମ କାମାନାଂ ମଧ୍ୟ କୁନ କାମ, ତୁମମାନଙ୍କର ମୁଁ ଗୁରୁ ହୋଇଛି ଆଉ ମୋର କ'ଣ କାମ, ଆଉ କ'ଣ କାମନା ରହିବ, ଅବଶିଷ୍ୟତେ ଆଉ କ'ଣ ରହିବ। ଏ ଗୋଟେ ଶ୍ଳୋକ ଅଛନ୍ତି ଭାଗବତରେ ନା, ଯେ କ'ଣ କାମନା ଅବଶିଷ୍ୟତେ ଗୋଟେ ନାହିଁ କି ଶ୍ଳୋକ, ଜନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭବତି ନିର୍ମଳ ତସ ତୀର୍ଥ ପଦ କିମ୍ବା ଦାସନାମ କିମ୍ବା ଅବଶିଷ୍ୟତେ। ଏଇଟା କହିଛନ୍ତି କିଏ, ଦୁର୍ବାସା କହିଛନ୍ତି ଅମ୍ବରୀଶ ମହାରାଜଙ୍କୁ, ନବମ ସ୍କନ୍ଧରେ କଥା ଆସିବ, ଏଇ ସରିଯାଇ କଥା ସରିଗଲାଣି। ଯାହାଙ୍କର କେବଳ ନାମ ଶୁଣିବା ମାତ୍ରକେ ଜନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭବତି ନିର୍ମଳ, ଜଣେ ମଳଶୂନ୍ୟ ହୋଇଯିବେ, ଗୁଣରୁ ଉର୍ଦ୍ଧ୍ୱକୁ ଚାଲିଯିବେ, ତାଙ୍କର ଯେ ଭକ୍ତ ତସ ତୀର୍ଥପଦ କିମ୍ବା ଦାସାନାମ ଅବଶିଷ୍ୟ, ତାଙ୍କ ଭକ୍ତଙ୍କର ଆଉ କ'ଣ ରହିଛି ବାକି ପ୍ରାପ୍ତ ହେବା ପାଇଁ, କ'ଣ ଆଉ ବାକି ରହିଛି। ତେଣୁ ଗୁରୁଦେବ ମଧ୍ୟ ସେ କଥା କହିଲେ, ତୁମେ ପୂର୍ଣ୍ଣ ଭାବରେ ଦକ୍ଷିଣା ପ୍ରଦାନ କରିଛ, ତୁମ ଭଳି ଶିଷ୍ୟଙ୍କର ମୁଁ ଯେଉଁ ଗୁରୁ ହେଲି, ମୋର ଆଉ କ'ଣ କାମନା ରହିବ, ମୋର ନ କୋପି ଅର୍ଥ କୌଣସି କାମନା ରହିବ ନାହିଁ, ମମ ସର୍ବେ କାମନା ପୂର୍ଣ୍ଣା ଇତ୍ୟର୍ଥ, ମୋର ସମସ୍ତ କାମନା ପୂର୍ଣ୍ଣ ହୋଇଯାଇଛି, ଭଗବାନଙ୍କୁ ଯିଏ ପ୍ରାପ୍ତ ହେବେ ତାଙ୍କର ଆଉ କୌଣସି କାମନା ରହେ ନାହିଁ। ଯେମିତି ଧ୍ରୁବ ମହାରାଜ ଚାହିଁଥିଲେ ବିରାଟ ବଡ଼ ରାଜ୍ୟ ଚାହିଁଥିଲେ, କିନ୍ତୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ସେତେବେଳେ ତାଙ୍କର ସବୁ କାମନା ଦୂର ହୋଇଗଲା, ହରିଭକ୍ତି ସୁଧୋଦୟରେ ବର୍ଣ୍ଣନା କରାଯାଇଛି। କହୁଛି ପ୍ରଭୁ ସ୍ଥାନାଭିଳାଷୀ ତପସ୍ୱୀ ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନମ୍ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚେ। ପ୍ରଭୁ ମୁଁ କେତେ କିଛି ସ୍ଥାନ ପ୍ରାପ୍ତ ହେବା ପାଇଁ ଚାହୁଁଥିଲି, ସ୍ଥାନାଭିଳାଷୀ ସେଥିପାଇଁ ମୁଁ ତପସ୍ୟା କରିଥିଲି, କିନ୍ତୁ ଆପଣଙ୍କୁ ଯେଉଁ ପ୍ରାପ୍ତ ହେଲି ବର୍ତ୍ତମାନ ମୋର ଅନୁଭବ ହେଉଛି ପ୍ରଭୁ, ଯଦିଓ ବିରାଟ ବଡ଼ ରାଜ୍ୟ କାମନା କରିଥିଲେ ତାଙ୍କର ପିତା ଉତ୍ତାନପାଦଙ୍କ ପିତା ସ୍ୱାମୀମାନଙ୍କ ପିତା ବ୍ରହ୍ମାଙ୍କ ଠାରୁ ମଧ୍ୟ ବଡ଼ ରାଜ୍ୟ ଚାହୁଁଥିଲେ ସିଏ, କିନ୍ତୁ ସିଏ କହୁଛନ୍ତି ମୋର ଏଇ ଯେଉଁ ବିରାଟ ବଡ଼ କାମନା ଥିଲା ଆପଣଙ୍କୁ ଯେଉଁ ମୁଁ ପ୍ରାପ୍ତ ହେଲି, ତେଣୁ ମୁଁ ବର୍ତ୍ତମାନ ଅନୁଭବ କରୁଛି ମୁଁ କେତେ କ'ଣ କାଚର ଅନ୍ୱେଷଣରେ ଆସିଥିଲି, ଆମେ ଯଦି କାଚ ଭାଙ୍ଗିଗଲା ତାକୁ କେଉଁଠି ଡିସ୍ପୋଜ୍ କରିବା ସେଇଟା ଚିନ୍ତା ହୋଇଯିବ, ତେଣୁ ବର୍ତ୍ତମାନ ସେ ଚିନ୍ତା କରି କାଚ ଖଣ୍ଡ ମୁଁ ଅନ୍ୱେଷଣରେ ଆସୁଥିଲି, କିନ୍ତୁ ମୁଁ ହୀରା ପ୍ରାପ୍ତ ହୋଇଗଲି, ତେଣୁ ସ୍ୱାମୀ କୃତାର୍ଥ ସ୍ୱାମୀ ପ୍ରଭୁ ମୁଁ କୃତାର୍ଥ ହୋଇଗଲି, ମୋର ଆଉ କୌଣସି ବର ଦରକାର ନାହିଁ। ତେଣୁ ଗୁରୁଦେବ ମଧ୍ୟ ସେଇଭଳି ଭାବରେ କହିଲେ, ତେଣୁ ତୁମ ଭଳି ଶିଷ୍ୟଙ୍କୁ ମୁଁ ପ୍ରାପ୍ତ ହେଲି, ମୋର ଆଉ କ'ଣ କାମନା ଅଛି, ତେଣୁ ଶ୍ରୀଧର ସ୍ୱାମୀ ତାଙ୍କର ଭାଷ୍ୟରେ କହୁଛନ୍ତି, ବତ୍ସେ ଇତି ପ୍ରାଧାନ୍ୟନ ଏକସ୍ୟ ସମ୍ବୋଧନମ୍, ଦୁଇ ଜଣ ଅଛନ୍ତି କୃଷ୍ଣ ବଳରାମ, ବତ୍ସ ବୋଲି କାହିଁ କହିଲେ, ଏତେ ଶିକ୍ଷା ଦେଲେ ଜାଣିନାହାନ୍ତି ଗ୍ରାମାର ଜାଣିନାହାନ୍ତି, ବତ୍ସ ହବା କଥା, ବତ୍ସ ବୋଲି କାହିଁ କହିଲେ, ଶ୍ରୀଧର ସ୍ୱାମୀ କହୁଛନ୍ତି ବତ୍ସ କାହିଁ କହିଲେ, ପ୍ରାଧାନ୍ୟନ ଏକସ୍ୟ ସମ୍ବୋଧନମ୍, କୃଷ୍ଣଙ୍କୁ ସମ୍ବୋଧନ କରି କହୁଛନ୍ତି ପ୍ରାଧାନ୍ୟନ। ତେଣୁ ଗୁରୁ ନିଷ୍କ୍ରିୟ, ଗୁରୁ ଦକ୍ଷିଣା ପୂର୍ଣ୍ଣ ଭାବରେ ତୁମେ ଦକ୍ଷିଣା ଦେଇଦେଇଛ, ଆଉ କିଛି ଦରକାର ନାହିଁ। ଭଗବାନ ପଚାରିଲେ ନା ଆଉ କ'ଣ ଦକ୍ଷିଣା ଦରକାର ଯଦି କୁହନ୍ତୁ ମୁଁ ଦେବି। ସନାତନ ଗୋସ୍ୱାମୀ କହୁଛନ୍ତି ବର୍ଷ ଇତି ସ୍ନେହ ବିଶେଷାତ୍, ଏତେ ଦିନ ରହିଲେ 64 ଦିନରେ 64 କଳା ଶିକ୍ଷା ଦେଲେ ତାଙ୍କ ପ୍ରତି କେତେ ସ୍ନେହ ନ ଆସିଥିବ ଭଗବାନ ସିଏ ଶ୍ରୀକୃଷ୍ଣ ପ୍ରତି ତଥା ସମ୍ବୋଧନମ୍। ତେଣୁ ସେଥିପାଇଁ ସିଏ ବହୁତ ଯେହେତୁ ତାଙ୍କୁ ସ୍ନେହ ରାମ ଏବଂ କୃଷ୍ଣଙ୍କ ଭିତରେ କୃଷ୍ଣଙ୍କୁ ତାଙ୍କର ସ୍ନେହ ଅଧିକାର ରହିଛି, ତେଣୁ ଶ୍ରୀକୃଷ୍ଣ ପ୍ରତି ତଥା ବତ୍ସ ସମ୍ବୋଧନ କରିଛନ୍ତି। ଗୋପାଳ ସମ୍ପରେ କୁହାଯାଇଛି ବହୁତ ଜନସମାଗମ, ଏଇଠି କୁହାଯାଇଛି ବହୁତ ଜନସମାଗମ ହୋଇଥିଲା। କାଶୀ ରାଜା ମଧ୍ୟ ସମ୍ମାନ ଜଣାଇଥିଲେ ଆସିକରି, ତାଙ୍କର ହେବେ, ତାଙ୍କର ପିଉସା ହେବେ ସେ, ଯେମିତି ଆମର କିଏ କୁନ୍ତିଦେବୀଙ୍କର ପତିତ ଚାଲିଯାଇଥିଲେ, ସିଏ ତାଙ୍କର ପିଉସା ହେବେ। ତେଣୁ ସେ କାଶୀ ରାଜା ମଧ୍ୟ ସେଇଭଳି ଭାବରେ ତାଙ୍କ ପିଉସା ହେବେ, ସିଏ ମଧ୍ୟ ତାଙ୍କୁ ସମ୍ମାନ ଜଣାଇଥିଲେ। ବହୁତ ବିରାଟ ଜନସମାଗମ ହୋଇଯାଇଥିଲା, ବିରାଟ ଜନସମାଗମ ହୋଇଯାଇଥିଲା। ସମସ୍ତେ କ୍ରନ୍ଦନ କରୁଛନ୍ତି, ଭଗବାନ ଛାଡ଼ିବା ପାଇଁ ଚାହୁଁନାହାନ୍ତି। ତେଣୁ ଆମେ ମଧ୍ୟ ଆମେ ଏ ଲୀଳାକୁ ମଧ୍ୟ ସମାପ୍ତ କରିବା ପାଇଁ ଚାହୁଁନାହୁଁ, ଆମେ ମଧ୍ୟ କ୍ରନ୍ଦନ କରିବୁ। ଆମ 9ଟାରେ ମିଟିଂ ଅଛି, ତେଣୁ ଆମର କଥାକୁ ଗୋଟେ ବିଶ୍ରାମ ଦେବା। ଆଉ 2-3ଟି ଶ୍ଳୋକ ଥିଲେ, ମୁଁ ଭାବିଥିଲି ଆଜି ସାରି ବୋଲି, ଯାହା ହଉ ଆସନ୍ତାକାଲି ଆମେ ଶୁଣିବା କିଭଳି ଭାବରେ ଏ ଭଗବାନ ତାଙ୍କୁ ଦକ୍ଷିଣା ପ୍ରଦାନ କରିକି ବର୍ତ୍ତମାନ କ'ଣ କରିବେ। ତେଣୁ ଆମର କଥାକୁ ଗୋଟେ ବିଶ୍ରାମ ଦେବା। ଆମ କଥା ମାଧ୍ୟମରେ ଯାହାକୁ ଯଦି କିଛି ମୁଖ୍ୟ କଥା କହିଦେଇଥିବି ସେଥିପାଇଁ ମୋତେ କ୍ଷମା ପ୍ରଦାନ କରିବେ। ତେଣୁ ଆମର କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।